ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ନବରାତ୍ର ଆଗନୁ ଦେଶକେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ଆଇବା କାଲିଠାନୁ ଦେଶେ ଲାଗୁ ହେବା ଆଇବା ପିଢ଼ି ଜିଏସ୍ଟି ସଂସ୍କାର। ସେବା ପର୍ବ ଅବସରରେ ନିଶାମୁକ୍ତ ଭାରତ ଅଭିଯାନ ଜୁଆନ ବର୍ଗଙ୍କୁ ରାଷ୍ଟ୍ର ଗଢ଼ବାର ଦିଗେ ପ୍ରେରଣା ଦେବା କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଭିନ୍ ଭିନ୍ ଜାଗାନ ହୋଇଛି ଗଣଦୌଡ଼ କାର୍ଯ୍ୟକ୍ରମ। ଆଉ ପବିତ୍ର ମହାଳୟା ଅବସରରେ ଧବଳମୁଖୀ ବେଶଥି ଦର୍ଶନ ଦେଉଛନ୍ ମା ସମଲେଇ। ଏଥର ପୁରା ଖବର। ଦେଶେ ଆଇବା କାଲିଠାନୁ ଆଇବା ପିଢ଼ି ଜିଏସ୍ଟି ସଂସ୍କାର ନୂଆ ଜିଏସ୍ଟି ସ୍ଲାବ ଲାଗୁ ହେବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍। ଦେଶକେ ସମ୍ବୋଧନ କରିକରି ପ୍ରଧାନମନ୍ତ୍ରୀ କହିଛନ୍ ଯେ ଆଇବା କାଲିଠାନୁ ନବରାତ୍ର ମୂଲ ହେଉଛି। ନବରାତ୍ରର ପହିଲା ଦିନୁ ଦେଶ ଆତ୍ମନିର୍ଭର ଭାରତ ଅଭିଯାନ ଅଭିମୁଖେ ଆଉ ଗୋଟିଏ ବଡ଼ ପଦକ୍ଷେପ ନେବାରକେ ଯାଉଛି। ଆଇବା କାଲିଠାନୁ ଦେଶେ ଜିଏସ୍ଟି ବଞ୍ଚାଓ ଉତ୍ସବ ମୂଲ ହେବାରକେ ଯାଉଛି। ଇ ଉତ୍ସବଟି ଲୁକର ସଞ୍ଚୟ ବଢ଼ବାର ସହିତ ଲୋକମାନେ ନିଜର ପସନ୍ଦର ଦରବକେ ଆହୁରି ଭଲ ଭାବେ ଘିନିପାରବେ। ଦେଶର ଗରିବ ମଧ୍ୟବିତ୍ତ ନୂଆ ମଧ୍ୟବିତ୍ତ ଜୁଆନ ପିଢ଼ି ଚାଷୀ ମହିଳା ବ୍ୟବସାୟୀ ଉଦ୍ୟମୀ ବର୍ଗର ସାଙ୍ଗେ ସବୁ ବର୍ଗର ଲୋକମାନଙ୍କୁ ଇ ଜିଏସ୍ଟି ସଂସ୍କାରଥି ଲାଭ ମିଳିବା। ଇତାର ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶର ସବୁ ବର୍ଗର ଲୋକଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍ ଯେ
ୟେ ରିଫର୍ମ ଭାରତ କି ଗ୍ରୋଥ ଷ୍ଟୋରୀ କୁ ଏକ୍ସେଲରେଟ୍ କରେଙ୍ଗେ, କାରୋବାର କୁ ଔର ଆସାନ ବନାଏଙ୍ଗେ, ନିବେଶ କୁ ଔର ଆକର୍ଷକ ବନାଏଙ୍ଗେ ଔର ହର ରାଜ୍ୟ କୁ ବିକାଶ କି ଦୌଡ଼ ମେ ବରାବରି କା ସାଥୀ ବନାଏଙ୍ଗେ।
ପ୍ରଧାନମନ୍ତ୍ରୀ କହିଛନ୍ 2017 ଭାରତ ଜିଏସ୍ଟି ସଂସ୍କାର ଲାଗି ପହିଲା ପଦକ୍ଷେପ ନେଇକରି ଗୋଟିଏ ପୁରୁଣା ଇତିହାସ ବଦଲାବାର ସହିତ ନୂଆ ଇତିହାସର ମୂଲ କରିଥିଲା। ଦେଶର ସାଧାରଣ ଲୋକ ବ୍ୟବସାୟୀମାନେ ପ୍ରବେଶ ଟ୍ୟାକ୍ସ ସେଲ୍ସ ଟ୍ୟାକ୍ସ ସର୍ଭିସ ଟ୍ୟାକ୍ସ ବାଗିର ଭିନ୍ ଭିନ୍ ଟ୍ୟାକ୍ସ ଥି ଫସି ରହିଥିଲେ। ସବୁ ଜାଗାନ ଟ୍ୟାକ୍ସର ଅଲଗା ଅଲଗା ନିୟମ ଥିଲା। ଏନ୍ତାକି ଦରବକେ ଗୋଟିଏ ଜାଗାନୁ ଆଉ ଗୋଟିଏ ଜାଗା ନେବା ଲାଗି ବହୁତଟେ ଖର୍ଚ୍ଚା ହେଉଥିଲା। ପ୍ରଧାନମନ୍ତ୍ରୀ କହିଛନ୍
ସାମାନ କୁ ଏକ ସହର ସେ ଦୁସରେ ସହର ପହଞ୍ଚନେ କେ ବିଚ ଜୋ ଖର୍ଚ୍ଚ ବଢ଼ତା ଥା ଓ ବି ଗରିବ କୁ ଉଠାନା ପଡ଼ତା ଥା। ଆପ ଜୈସେ ଗ୍ରାହକୋଁ ସେ ବସୁଲା ଜାତା ଥା। ସାଥିଓ ଦେଶ କୁ ଇସ ସ୍ଥିତି ସେ ନିକାଲନା ବହୁତ ଜରୁରୀ ଥା। ଇସଲିଏ ଜବ ଆପନେ ହମେ 2014 ମେ ଅବସର ଦିଆ ତୋ ହମନେ ଜନହିତ ମେ ଦେଶହିତ ମେ ଜିଏସ୍ଟି କୁ ଅପନି ପ୍ରାଥମିକତା ବନାୟା।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ ଗଲା 12 ଭିତରେ ଦେଶେ 25 ଲୋକ ଗରିବ ସୀମାରେଖାନୁ ବାହାରକେ ଆସିଛନ୍। ସେନ୍ତା ସରକାର ନାଗରିକ ଦେବ ଭବ ମନ୍ତ୍ର ନେଇକରି ଆଗ୍କେ ବଢ଼ୁଛନ୍। ଇତାର ସହିତ ଭଲ ଦରବ କି ଜିନିଷ ତିଆରି କରିକରି ଦେଶକେ ଗର୍ବିତ କରବାରକେ ପ୍ରଧାନମନ୍ତ୍ରୀ ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଆଘନୁ ଥିବାର 4 ଟ୍ୟାକ୍ସ ସ୍ଲାବକେ ହଟେଇକରି ଆଇବା ପିଢ଼ି ଜିଏସ୍ଟି ସଂସ୍କାରକେ 2 ସ୍ଲାବଥି ରଖାଯାଇଛି। ଭାରତକେ ନିଶାମୁକ୍ତ କରବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିଶାମୁକ୍ତ ଭାରତ ଅଭିଯାନ ନୂଆ ସଂକଳ୍ପ ଜୁଆନ ବର୍ଗଙ୍କୁ ରାଷ୍ଟ୍ର ଗଠନ ଦିଗେ ପ୍ରେରଣା ଦେବା ଆଉ ଦେଶର ଜୁଆନ ବର୍ଗ ହିଁ ପ୍ରଧାନମନ୍ତ୍ରୀଙ୍କର ସଂକଳ୍ପକେ ପୂରା କରବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଅବସରରେ ସାରା ଦେଶରେ ଚାଲିଥିବାର ସେବା ପର୍ବଥି ନିଶାମୁକ୍ତ ଭାରତ ଅଭିଯାନର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ହୋଇଥିବାର ଗଣଦୌଡ଼ କାର୍ଯ୍ୟକ୍ରମଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଇଟା କହିଛନ୍। ଇ କାର୍ଯ୍ୟକ୍ରମକେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବାର ସହିତ ଗଣଦୌଡ଼ଥି ସାମିଲ ହୋଇଛନ୍। କଳିଙ୍ଗ ଷ୍ଟାଡିୟମଠାରୁ ଜନତା ମଇଦାନ ତକ ଚାଲିଥିବାର ମାରାଥନ୍ଟି ମୁଖ୍ୟମନ୍ତ୍ରୀ ନିଜେ ସବୁ ଛାତ୍ରଛାତ୍ରୀ ଖେଳାଳି ଜୁଆନ ପିଢ଼ିଙ୍କ ସହିତ ସାମିଲ ହୋଇକରି ନିଶାମୁକ୍ତ ଭାରତର ସଚେତନତା ବାର୍ତ୍ତା ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତଥି ଆସିକରି ଆଘର ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ଶ୍ରଦ୍ଧାଞ୍ଜଳି ସଭାଥି ଯୋଗ ଦେଇଛନ୍। 2004 4 ବିଧାୟକ ହୋଇଥିବା ଲୋକପ୍ରିୟ ନେତା ମନ୍ତ୍ରୀ ପଦ ନ ରହିକରି ନୂଆପଡ଼ା ଆଉ ସାରା ରାଜ୍ୟର ବିକାଶ ଆଉ ପରିବର୍ତ୍ତନଠି ଖାସ୍ ଯୋଗଦାନ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଧାୟକଙ୍କ ପତ୍ନୀ ଆଉ ପୁଅଙ୍କୁ ଭେଟିକରି ସମବେଦନା ଜଣାଇଛନ୍। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ଅଭିଯୋଗ ଗ୍ରହଣ କରିଛନ୍। ଗଣମାଧ୍ୟମଟି ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ନୂଆପଡ଼ା ଜିଲ୍ଲା ଭୁବନେଶ୍ୱରନୁ ବହୁତ ଦୂରେ ଥିଲେ ଭିଲ୍ ମୁଖ୍ୟମନ୍ତ୍ରୀଙ୍କ ନଜରଥି ରହିଛେ ଆଉ ଜିଲ୍ଲାକେ ବାର ବାର ଆସିକରି ତାର ସର୍ବାଙ୍ଗୀନ ଉନ୍ନତି ଲାଗି ସେ ଚେଷ୍ଟା କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଭିନ୍ ଭିନ୍ ବିକାଶମୂଳକ କାମର ଅଗ୍ରଗତି ବାବଦେ ଆଲୋଚନା କରିଛନ୍। ଆଇବାକାଏଲ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାରୁ ଶୁଣାଣିକୁ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମହାଳୟା ଅବସରରେ ଆଜ ପିତୃପୁରୁଷମାନଙ୍କର ଉଦ୍ଦେଶ୍ୟ ତିଳତର୍ପଣ ଆଉ ପିଣ୍ଡଦାନ କରାଯାଉଛି। ଦଶହରା ମାସର ପ୍ରତିପଦାନ ମୂଲ ହୋଇଥିବାର ପିତୃପକ୍ଷ ଆଜ ଶେଷ ହୋଇଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଆଜ ଧବଳମୁଖୀ ବେଶଥି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍। ବଛରଯାକର ସିନ୍ଦୁରମୁହିଁ ବେଶଥି ଦର୍ଶନ ଦେଉଥିବାର ମା ସମଲେଇ ଆଜ ମହାଳୟା ତିଥିନ ଧୁବଲା ରଙ୍ଗେ ଦର୍ଶନ ଦେସନ୍। ଇତାକେ ଗଙ୍ଗା ଦର୍ଶନ ବେଶ ଆଉ ମା ସରସ୍ୱତୀଙ୍କର ବେଶ ବୋଲି କୁହାଯାଏସି। ମା ସମଲେଇ ବେଶଥି ଅଢ଼େଇ ଦିନ ତକ ଭକ୍ତମାନଙ୍କୁ ଦର୍ଶନ ଦେବେ। ସେନ୍ତା ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କର ଧବଳମୁଖୀ ବେଶ ଆଜ ହୋଇଛି। ସୁବର୍ଣ୍ଣପୁରର ସୋମବଂଶୀ ରାଜୁତି ସମ୍ୟାନୁ ଦଶହରା ମାସର ଉଆଁସ ମହାଳୟା ତିଥିନ ଦେବୀ ସୁରେଶ୍ୱରୀଙ୍କୁ କର୍ପୂର ମିଶାର ଧୋବ ଶଙ୍ଖ ଭସ୍ମଥି ସାକମ୍ବରୀ ଧବଳମୁଖୀ ବେଶ କରାଯାଇକରି ନୈବେଦ୍ୟ ପୂଜାର୍ଚ୍ଚନା କରାଯାଉଛି। ସିଆଡ଼େ ମହାଳୟା ତିଥି ଅବସରରେ ଜିଲ୍ଲାର ତ୍ରିବେଣୀ ସଂଗମ ସ୍ୱର୍ଣ୍ଣପ୍ରୟାଗ ଘାଟ ଆଉ ବିନକା ମହାନଦୀ ପାପକ୍ଷୟ ଘାଟନ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍। ପିଣ୍ଡଦାନ ଲାଗି ଶ୍ରୀକ୍ଷେତ୍ର ପୁରୀନ ଆଜ ଜବର ଭିଡ଼ ହୋଇଛି। ପିତୃପୁରୁଷମାନଙ୍କର ମୋକ୍ଷ ପ୍ରାପ୍ତି ଆଉ ନିଜର ପରିବାରର କଲ୍ୟାଣ ଲାଗି ପିଣ୍ଡଦାନ ପରମ୍ପରା ବହୁତ ପୂର୍ଣ୍ଣା ଆଏ। ପବିତ୍ର ମହାଳୟା ଅବସରରେ ବରଗଡ଼ ଜିଲ୍ଲା କଲାପାଏନ ପଞ୍ଚାୟତର ବୁଦେଲପାଲି ଗାଁନ ଅଭିନବ ତର୍ପଣ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଗାଁର ମହିଳାମାନେ ଗାଁର ବନ୍ଧଖଣି ନଡ଼ିଆ ଚାରା ଲଗାଇଛନ୍। ବୌଦ୍ଧ ଜିଲ୍ଲା ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ତରଫ ମହାନଦୀର ଆଲତି ଘାଟଠାରେ ସମୂହ ତିଳତର୍ପଣ କରାଯାଇଛି। କଲାହାଣ୍ଡି ଜିଲ୍ଲା ବ୍ରାହ୍ମଣ ସମାଜ ତରଫ ପବିତ୍ର ମହାଳୟା ଅବସରରେ ଭବାନୀପାଟଣା ଜଳେଶ୍ୱର ମନ୍ଦିର ପାଖରେ ପିପଲ ନାଲାନ ସାମୁହିକ ତିଳତର୍ପଣ କାର୍ଯ୍ୟକ୍ରମ ହୋଇଯାଇଛି। କେନ୍ଦ୍ର ସରକାର ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରଥି ପରିଚାଳିତ ହୋଇକରି ସାଧାରଣ ଲୋକର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆନ୍ବାର ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବଥି ଆଜ ଜାନ୍ମା କେନ୍ଦ୍ର ସରକାର ଡିଜିଟାଲ ପେମେଣ୍ଟକେ ସମକର ଲାଗି ସହଜ ସୁରକ୍ଷିତ ଆଉ ସୁଲଭ କରବାର ଲାଗି ୟୁପିଆଇ କ୍ଷେତ୍ରଥି ଆଣିଥିବାର ବିପ୍ଲବ ବାବଦେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱତି ଭାରତ ପ୍ରଯୁକ୍ତି ବିଦ୍ୟାତି ପରିଚାଳିତ ହୋଇକରି ଗୋଟିଏ ବଡ଼ ପରିବର୍ତ୍ତନ ଦେଖୁଛେ। 2016 ଭାରତୀୟ ଜାତୀୟ ପେମେଣ୍ଟ ନିଗମ ତରଫ ମୂଲ ହୋଇଥିବା ୟୁପିଆଇ ବହୁତ୍ରି ବ୍ୟାଙ୍କ ଆକାଉଣ୍ଟକେ ଗୋଟିଏ ମୋବାଇଲ ଆପ୍ଲିକେସନ୍ଟି ଯୋଡ଼ିକରି ଦେଶର ଆର୍ଥିକ କାରବାରକେ ମଜବୁତ କରିଛେ। ଇ ବ୍ୟବସ୍ଥା ଟଙ୍କା କାରବାର ଆଉ ବାଣିଜ୍ୟ କ୍ଷେତ୍ରକେ ସହଜ ଆଉ ସରଳ କରିଦେଇଛି। ଇ ବଛର ସ୍ୱାଧୀନତା ଦିବସ ଅଭିଭାଷଣଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୟୁପିଆଇ ବାବଦେ ସୂଚନା ଦେଇକରି କହିଥିଲେ,
ଆଜ ଦୁନିଆ ମେ ସୋସିଆଲ ମିଡିଆ କହ ବାକି ପ୍ଲାଟଫର୍ମ କହ दुनिया के प्लेटफॉर्म पर हम काम कर रहे हैं। दुनिया ने हमने दिखा दिया है यूपीआई का हमारा प्लेटफॉर्म आज दुनिया को अजूबा कर रहा है। हमारे में सामर्थ्य है, रियल टाइम ट्रांजेक्शन में 50% अकेला भारत यूपीआई के माध्यम से कर रहा है। इसका मतलब कि ताकत है।
ଏ ବଛର ଅଗଷ୍ଟ ମାସେ ୟୁପିଆଇ କାରବାର 20 ବିଲିୟନ ପାର କରିଛେ। ଦେଶର ଡିଜିଟାଲ କାରବାର ବିପ୍ଲବ ଏହାଦେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି। ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା ବାଗି ଦେଶେ ୟୁପିଆଇ କାର୍ଯ୍ୟକ୍ଷମ ହେଉଛି। ବ୍ୟକ୍ତି ଆଉ ବ୍ୟବସାୟ ଦୁଇଥିର ଲାଗି ଗୋଟିଏ ସହଜ ସୁରକ୍ଷିତ ପ୍ଲାଟଫର୍ମ ଦେବାର୍ଥେ ୟୁପିଆଇ ଆର୍ଥିକ ଅନ୍ତର୍ଭୁକ୍ତିକେ ତହକାବାର ସହିତ ନଗଦବିହୀନ ଅର୍ଥନୀତି ଆଡ଼କେ ଦେଶର ପରିବର୍ତ୍ତନକେ ତହକାବାର୍ଥେ ବଡ଼ ଭୂମିକା ନେଉଛେ। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ତେଜଶ୍ରୀ ମିଶ୍ର।
ସେବା ପର୍ବ 2025 ପାଳନ ଅବସରରେ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗାଠାରେ ନମୋ ଯୁବା ଗଣଦୌଡ଼ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇକରି ଦେଶେ ସ୍ୱଚ୍ଛତା ଆଉ ସ୍ୱଚ୍ଛ ବାତାବରଣ ବନାବାର ଦିଗେ ଜୁଆନ ପିଢ଼ିକେ ଯୁଡ଼ବାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି କହିଛନ୍। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫ ଯୁବ କ୍ରୀଡ଼ା ବିଭାଗ ଆଡ଼ୁ ଗୋଟିଏ ଜିଲ୍ଲାସ୍ତରୀୟ ମାରାଥନ ଗଣଦୌଡ଼ ହୋଇଯାଇଛି। ଏଥି ରିଜର୍ଭ ପୁଲିସ୍ ଆଉ ଭିନ୍ ଭିନ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଦେବଗଡ଼ ଜିଲ୍ଲାର ଜିଲ୍ଲା ପ୍ରଶାସନ କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫ ନିଶା ନିବାରଣ ସଚେତନତା ଲାଗି ଗଣଦୌଡ଼ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ପତାକା ଦେଖାଇକରି ମାରାଥନ ଦୌଡ଼ର ଶୁଭାରମ୍ଭ କରିଥିଲେ। ରାଜ୍ୟ ଭିନ୍ ଭିନ୍ ଜାଗାନ ବର୍ଷା ସହିତ ଧୁକାଗଡ଼ି ଜାରି ରହିଛି। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ଦେବଗଡ଼, କଲାହାଣ୍ଡି ଭିନ୍ ଭିନ୍ ଜାଗାନ ବିଜୁଳି ମାରିକରି ଜବର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। শেষে মুখিয়া খবর ফের গায়ে নবরাত্র আগুনু দেশকে সম্বোধন কলে প্রধানমন্ত্রী আইবা কালঠানু দেশে লাগু হেবা আইবা পিঢ়ি জিএসটি সংস্কার সেবা পর্ব অবসরে নিশামুক্ত ভারত অভিযান জুয়ান বর্গঙ্কু রাষ্ট্র গড়বার দিকে প্রেরণা দেবা কহিলে মুখ্যমন্ত্রী আউর পবিত্র মহালয়া অবসরে ধবলমুখী বেশতী দর্শন দৌছন মা সমলেই আজর আঞ্চলিক খবর ইন শেষ হল জুহার।